ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ 17 ଜଣଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ସୁସ୍ଥ ଯୁବପିଢ଼ି ସୁସ୍ଥ ରାଷ୍ଟ୍ର ନିର୍ମାଣ କରିପାରିବେ ବୋଲି ପୁରସ୍କାର ବିଜେତାଙ୍କ ସହ ଭାବ ବିନିମୟ କରି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ। ପ୍ରତ୍ୟେକ ପିଲାଙ୍କ ପାଖରେ ଅତୁଳନୀୟ ଗୁଣ ରହିଛି। ସେମାନଙ୍କର ସଫଳତା ଦେଶର ସବୁ ନାଗରିକଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ରାଷ୍ଟ୍ରପତି 7ଟି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା 17 ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରି ପିଲାଙ୍କର ଉପଲବ୍ଧିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି। କଳା ଓ ସଂସ୍କୃତି, ସାହସିକତା, ଉଦ୍ଭାବନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସମାଜସେବା, କ୍ରୀଡ଼ା ଓ ପରିବେଶ ଆଦି କ୍ଷେତ୍ରରେ 14ଟି ରାଜ୍ୟରୁ ମନୋନୀତ ହୋଇଥିବା ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଢେଙ୍କାନାଳ ଜିଲ୍ଲାର ପ୍ରୀତିସ୍ମିତା ଭୋଇଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ପୁରସ୍କାର ବାବଦରେ ପଦକ, ପ୍ରମାଣପତ୍ର ଏବଂ ପ୍ରଶଂସାପତ୍ର ପୁସ୍ତିକା ଦିଆଯାଇଛି। ସୁସ୍ଥ ଯୁବପିଢ଼ି ସୁସ୍ଥ ରାଷ୍ଟ୍ର ନିର୍ମାଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତ ମଣ୍ଡପମ୍ଠାରେ ପ୍ରଧାନମନ୍ତ୍ରୀ ବାଲବୀର ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରି ଶ୍ରୀ ମୋଦି କହିଛନ୍ତି, ଇତିହାସରୁ ବର୍ତ୍ତମାନ ଯାଏଁ ଦେଶର ପ୍ରଗତିରେ ଯୁବପିଢ଼ିର ବଡ଼ ଭୂମିକା ରହିଛି। ସବୁ କ୍ଷେତ୍ରରେ ଯୁବଶକ୍ତି କ୍ରାନ୍ତି ଆଣୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ପାଇଁ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସାହସିକତାର ପ୍ରତୀକ। କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦେଶ ହିତଠାରୁ ବଳି କିଛି ନାହିଁ। ଦେଶ ପାଇଁ ବଞ୍ଚୁଥିବା ପ୍ରତ୍ୟେକ ପିଲା ବୀର ବାଳକ ବୋଲି ଶ୍ରୀ ମୋଦି କହିଛନ୍ତି।
इतिहास ने और इतिहास से वर्तमान तक भारत की प्रगति में हमेशा युवा ऊर्जा की बहुत बड़ी भूमिका रही। आजादी की लड़ाई से लेकर के 21वीं सदी के जन आंदोलनों तक भारत के युवा ने हर क्रांति में अपना योगदान दिया। आप जैसे युवाओं की शक्ति के कारण ही आज पूरा विश्व भारत को आशा और अपेक्षाओं के साथ देख रहा। आज भारत में स्टार्टअप से साइंस तक, स्पोर्ट्स से एंटरप्रेन्योरशिप तक युवा शक्ति नई क्रांति कर रही है। और इसीलिए हमारी पॉलिसी में भी युवाओं को शक्ति देना सरकार का सबसे बड़ा फोकस है।
ଏଥିସହ ପ୍ରଧାନମନ୍ତ୍ରୀ ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଶ୍ରେଷ୍ଠ ବିବେଚିତ 1000 ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ପୁରସ୍କାର ରାଶିର 50% ଅଙ୍ଗନବାଡ଼ି କର୍ମୀ ସହାୟିକା ଏବଂ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ। ଅବଶିଷ୍ଟ 50% ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଚାଲିଥିବା ପୋଷଣ ସୁଧାର ପାଇଁ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହେବଜାଦାମାନଙ୍କୁ ସେମାନଙ୍କ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ 2022 ମସିହାରୁ ପ୍ରତିବର୍ଷ ଡିସେମ୍ବର 26 ତାରିଖକୁ ବୀର ବାଲ୍ ଦିବସ ଭାବେ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 58 ଲକ୍ଷ ସ୍ୱାମିତ୍ୱ ସମ୍ପତ୍ତି କାର୍ଡ଼ ବଣ୍ଟନ କରିବେ। ଓଡ଼ିଶାକୁ ମିଶାଇ 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର ପାଖାପାଖି 50,000 ଗ୍ରାମରେ ଏହି କାର୍ଡ଼ ବଣ୍ଟନ କରାଯିବ। ଯୋଜନାରେ 2 କୋଟିରୁ ଅଧିକ ସମ୍ପତ୍ତି କାର୍ଡ଼ ପ୍ରସ୍ତୁତି ଏବଂ ବିତରଣର ଲକ୍ଷ୍ୟ ରଖାଯାଇଛି। ଆସନ୍ତାକାଲି ଗୋଟିଏ ଦିନରେ 58 ଲକ୍ଷରୁ ଅଧିକ କାର୍ଡ଼ ବଣ୍ଟନ କରାଯିବାକୁ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସହିତ ମନୋନୀତ ହିତାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଡ଼ ବଣ୍ଟନର ଆଞ୍ଚଳିକ ସମାରୋହର ତଦାରଖ କରିବା ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳର 13 ଜଣ ସଦସ୍ୟ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଉପସ୍ଥିତ ରହିବେ। 2020 ଏପ୍ରିଲ୍ 24 ତାରିଖରେ ଜାତୀୟ ପଞ୍ଚାୟତିରାଜ ପାଳନ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଡ୍ରୋନ୍ ଏବଂ ଜିଆଇଏସ୍ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମାଞ୍ଚଳର ଭୂସମ୍ପତ୍ତି ମାଲିକଙ୍କୁ ରେକର୍ଡ ଅଧିକାର ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 117ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ସେହିଦିନ ରାତି 8ଟାରେ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର 49ତମ ରାଜ୍ୟ ଅଧିବେଶନରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ କହିଛନ୍ତି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶୈକ୍ଷିକ ବାତାବରଣରେ ଜ୍ଞାନବୃଦ୍ଧି, ଚରିତ୍ର ନିର୍ମାଣ ଏବଂ ସମ୍ମିଳିତ ଉଦ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ଭାରତବର୍ଷର 5ଟି ପ୍ରମୁଖ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଗଢ଼ିବାର ଯେଉଁ ଦାୟିତ୍ୱ ଆଜି କେବଳ ସରକାରଙ୍କର ନାହିଁ, ଏ ଦାୟିତ୍ୱ ମଧ୍ୟ ଅଛି ଆପଣମାନଙ୍କ ସମସ୍ତଙ୍କର। ଏ ଦାୟିତ୍ୱ ଅଛି ଏଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଯୁବ ନେତୃତ୍ୱ ପାଖରେ। ଯିଏ ଯେତେବେଳେ କାଲି ଦାୟିତ୍ୱ ନେବ ଏ ଓଡ଼ିଶାର, ନିଶ୍ଚିତ ଭାବରେ ଆମେ ସେତେବେଳେ ସମୃଦ୍ଧ ଓଡ଼ିଶା କଥା, ବିକଶିତ ଓଡ଼ିଶା କଥାକୁ ଆମେ ନିଜ ହାତରେ ଆମେ ଗଢ଼ି ତୋଳିବୁ। ଆଉ ଆପଣମାନେ ହିଁ ନିଶ୍ଚିତ ଭାବରେ ଏହି ମହିଳାନ ମାଟିର ସଭ୍ୟତାକୁ ବଢ଼ାଇବେ, ଆପଣମାନେ ବି ହେବେ ଏ ଜାତିର ଯୋଗ୍ୟ ପୁରୁଷ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଗଠନ ପକ୍ଷରୁ ପ୍ରକାଶିତ ସ୍କରଣିକାକୁ ଉନ୍ମୋଚନ କରିଛନ୍ତି। ଆସନ୍ତା 2025 ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଫଟୋଚିତ୍ର ସମ୍ବଳିତ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଉଭୟ ୱାଲ୍ ଏବଂ ଡେସ୍କ କ୍ୟାଲେଣ୍ଡରଗୁଡ଼ିକର ପ୍ରଥମ କପି ଶ୍ରୀଜୀଉଙ୍କ ପାଖରେ ଲାଗି ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ବିଧିବଦ୍ଧ ଭାବେ ଉନ୍କୋଚନ କରିଛନ୍ତି। ଏହି କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ କଳାକୃତି ସ୍ଥାନ ପାଇଛି। ଖ୍ରୀଷ୍ଟୀୟ ନବବର୍ଷ ଅବସରରେ ପୁରୀ ଏବଂ ଭୁବନେଶ୍ୱରସ୍ଥିତ ମନ୍ଦିରଗୁଡ଼ିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁଙ୍କ କ୍ରୟ ପାଇଁ ଉପଲବ୍ଧ କରାଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ। ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୀମା କମ୍ପାନୀଗୁଡ଼ିକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭେଦନଶୀଳତାର ସହ ଚାଷୀଙ୍କ ଆବେଦନକୁ ସମୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି। ଗତ 24 ତାରିଖ ମଧ୍ୟରେ 20,000 ଅଧିକ ଚାଷୀ ବୀମା ରାଶି ପାଇବା ପାଇଁ ଆବେଦନ କରିସାରିଛନ୍ତି। ଚାଷୀଙ୍କୁ ବୀମା ରାଶି ପ୍ରଦାନ ନେଇ ବୀମା କମ୍ପାନୀ ଏବଂ କୃଷି ବିଭାଗ ସହ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି, କ୍ଷୟକ୍ଷତି ଆକଳନ ଚାଲିଛି, ରିପୋର୍ଟ ମିଳିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣ୍ଡି ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ପରିବର୍ତ୍ତିତ ସୂଚୀ ପୁନଃ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଛି। ଧାନର ଏଫିକ୍ୟୁ ମାନରେ କୋହଳ କରାଯିବା ନେଇ ଜିଲ୍ଲାସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏନେଇ ଚାଷୀ ଏବଂ ଜିଲ୍ଲା ପ୍ରଶାସନ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଚାଷୀଙ୍କଠାରୁ ଧାନ ସଂଗ୍ରହରେ ଟାଳଟୁଳ ନୀତି ଅବଲମ୍ବନ ନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପୂରା ନଷ୍ଟ ନ ହୋଇଥିଲେ ଧାନ ଗ୍ରହଣ କରିବାକୁ ପଦକ୍ଷେପ ନିଆଯିବା ଉଚିତ। ଏଥିପାଇଁ ଜିଲ୍ଲାସ୍ତରରେ ଚାଷୀ, ମିଲର ଏବଂ ପ୍ରଶାସନ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମରେ ସାମ୍ପ୍ରତିକ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନି ଏବଂ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ 15 ଜଣିଆ ଦଳ ବିଭିନ୍ନ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଦଳ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର, ସାନ ରାମଚନ୍ଦ୍ରପୁର, ୟୁଡିଏସ୍ ସୁର ଏବଂ ପୋଇରା ପଞ୍ଚାୟତ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ତିନିଦିନ ଧରି କ୍ଷୟକ୍ଷତି ଆକଳନ ନେଇ କ୍ଷେତ୍ରୀୟ ସମୀକ୍ଷା କାର୍ଯ୍ୟ ଚାଲିବ ବୋଲି ତହସିଲଦାର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆସନ୍ତା ମାସ 5 ତାରିଖରୁ ଆରମ୍ଭ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ମଣ୍ଡି ଖୋଲାଯାଇ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା। ତେବେ ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାନ କିଣା ତାରିଖ ଘୁଞ୍ଚାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ରମଶଃ ଦୁର୍ବଳ ହୋଇଛି। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ରାଜ୍ୟର ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ କୋହଲା ପାଗ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା ହେବା ନେଇ 6ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀରେ 17 ଜଣଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ସୁସ୍ଥ ଯୁବପିଢ଼ି ସୁସ୍ଥ ରାଷ୍ଟ୍ର ନିର୍ମାଣ କରିପାରିବେ ବୋଲି ପୁରସ୍କାର ବିଜେତାଙ୍କ ସହ ଭାବ ବିନିମୟ କରି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।